ସାଗରିକା ବଳିଟା କହୁଛି ତିନିନାଥ ସାହିରୁ ୱାର୍ଡ ନମ୍ବର 38 ରୁ ଆମେ ମିଟିଂରେ ଆଜି ଜାଣିବାକୁ ପାଇଲୁ ଯେ ପ୍ଲାଷ୍ଟିକ ବହୁତ ହି କ୍ଷତିକାରକ। ଆମେ ସେଇ ପ୍ଲାଷ୍ଟିକ ବୋତଲ ୟୁଜ କରୁ ଘରେ ସମସ୍ତେ, ତ ଆମେ ସେଇଟା ଦ୍ୱାରା ଆମ ସମସ୍ତଙ୍କୁ ବହୁତ କ୍ଷତି ପହଞ୍ଚୁଛି। ତ ଆମେ ଆଜି ମିଟିଂରୁ ଶିଖିଲୁ ଯେ କାହାକୁ ଆମେ ବ୍ୟବହାର ଆମେ ଡିସାଇଡ କରୁଛୁ ଯେ ଆମେ କାହାକୁ ବି ପ୍ଲାଷ୍ଟିକ ଆମ ଭାଇରେ କାହାକୁ ବି ଆମେ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିବାକୁ ଦବୁଠୁ ସମସ୍ତଙ୍କ ଘରେ ଘରେ ଯାଇକି ଆୱାର କରିବୁ ଯେ ସମସ୍ତେ ଯାଇକି ମାଠିଆ ବ୍ୟବହାର କରନ୍ତୁ, ମାଠିଆ ପାଣି ମାଠିଆ ବ୍ୟବହାର କରନ୍ତୁ, ଯାହାଦ୍ୱାରା କି ଆମ ପରିବେଶ ସୁସ୍ଥ ରହିବ, ଆମେ ବି ସୁସ୍ଥ ରହିବୁ।